ନମସ୍କାର, ମୁଁ ସଞ୍ଜୁ ମଳିକ, ୱାର୍ଡ ନମ୍ବର 50 ମଠସାହି ଭଗବତୀ ବସ୍ତିରୁ କହୁଛି। ଆଜ୍ଞା, ଆମର ତ ସମସ୍ୟା ବାରମ୍ବାର କହିବା ସତ୍ତ୍ୱେ ବି ମଝି କୌଣସି ତାର ସମସ୍ୟାର ସମାଧାନ ହେଇପାରୁନି। ଯେମିତି ଆମର ଡ୍ରେନ୍ ତଳେ ଯୋଉ ପାଇପ ଗୁଡା ଯାଇଛି, ତାର ପାଣି ଫାଟିକି କାଳେ ଆମର ଅପରିଷ୍କାର ପାଣି ଯୋଉ ଡ୍ରେନ୍ କୁ କନେକ୍ସନ୍ କରିଛନ୍ତି ଲାଟିନ୍ ପାଣି, ସେଇଟା ପାଇପ ତା ତଳେ ଆସିଛି, ଡ୍ରେନ୍ ତଳେ ଆସିଛି। ତେଣୁକରି ସେ ପାଇପ ଟିକେ କାଢିକି ଉପର ପଟେ ଆଣିଲେ ଆମେ ଖୁସି ହବୁ ବୋଲି ଆମେ ଆପ୍ଲିକେସନ ବି ମାଧ୍ୟମରେ ଦବୁ ବୋଲି ଭାବିଛୁ, କିନ୍ତୁ ତାର ତୁରନ୍ତ ଟିକେ ନିରାକରଣ କଲେ ଆମେ ଖୁସି ହବୁ।